ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଜି ସ୍ୱାକ୍ଷରିତ ହେଉଛି ବୁଝାମଣାପତ୍ର। ଚଳିତ ଖରିଫ ଋତୁରେ ରାଜ୍ୟରେ ଏପର୍ଯ୍ୟନ୍ତ 26,28,228 ମେଟ୍ରିକ୍ ଟନ୍ ଧାନ କ୍ରୟ ସୂଚନା। ବିଶ୍ୱପ୍ରସିଦ୍ଧ ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ଆଜି ହେବ ଉଦ୍ଯାପିତ। ଏବଂ ହକି ଇଣ୍ଡିଆନ୍ ଲିଗ୍ରେ ମହିଳା ବର୍ଗରେ ଆଜି ବେଙ୍ଗଲ ଟାଇଗର୍ସ ଏବଂ ସୁର୍ମା ହକି କ୍ଲବ୍ ମଧ୍ୟରେ ହେବ ମୁକାବିଲା। ରାଜ୍ୟରେ ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ତଥା ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ରାଜ୍ୟରେ ଲାଗୁ କରାଯିବ। ଆଜି ନୂଆଦିଲ୍ଲୀରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ଜଣାପଡ଼ିଛି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ହେବାକୁ ଥିବା କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଉପସ୍ଥିତ ରହିବେ। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ମଧ୍ୟ ଯୋଗଦେବେ ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଷ୍ପୁନିର ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପର୍ବ ପୁଷ୍ପୁନି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ନୂଆଖାଇ ପରେ ପୁଷ୍ପୁନିକୁ ପଶ୍ଚିମ ଓଡ଼ିଶାର ଦ୍ୱିତୀୟ ଗଣପର୍ବ ଭାବେ ପାଳନ କରାଯାଇଥାଏ। ଏହି କୃଷିଭିତ୍ତିକ ପର୍ବରେ ଘରେ ଘରେ ପିଠାପଣା ସହ ନାଚ ଗୀତ ଓ ଖେଳର ଆସର ଜମିଥାଏ। ପୁଷ୍ପୁନି ପର୍ବ ଆମ କର୍ମମୟ ଜୀବନକୁ ଆହୁରି ଚଳଚଞ୍ଚଳ କରିଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୁଷ୍ପୁନି ପର୍ବ ସୁବର୍ଣ୍ଣପୁର ଜିଲ୍ଲାରେ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି। ବିଭିନ୍ନ ଗ୍ରାମରେ ଲୋକ କଳାକାର ଓ ଶିଶୁଙ୍କ ଦ୍ୱାରା ପାରମ୍ପରିକ ଛେରଛେରା ମଗା ଦୃଶ୍ୟ ଅନୁଷ୍ଠିତ ହେଉଥିବା ବେଳେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପୁଷ୍ପୁନି ଭେଟଘାଟ ଓ ନୃତ୍ୟଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଚଳିତ ଖରିଫ ଋତୁରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ 26,28,228 ମେଟ୍ରିକ୍ ଟନ୍ ଧାନ କ୍ରୟ କରିଛନ୍ତି। ବିଭିନ୍ନ ମଣ୍ଡିରେ ଧାନ ବିକ୍ରି କରିଥିବା 4,99,778 ଜଣ ଚାଷୀଙ୍କୁ ସେମାନଙ୍କର ଧାନର ମୂଲ୍ୟ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ 1,904 କୋଟି ଟଙ୍କାର ଇନ୍ପୁଟ୍ ସବ୍ସିଡି ଅର୍ଥ ସହ ମୋଟ 7,379 କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯାଇଥିବା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଅନ୍ୟପକ୍ଷରେ ଦାୟିତ୍ୱରେ ଅବହେଳା ପାଇଁ ଜଗତସିଂହପୁର ପାରାଦୀପ ଏମ୍ଆଇଙ୍କୁ ନିଲମ୍ବନ କରାଯିବା ପରେ ଯେଉଁଠି ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିବ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଚଳିତ ଜାନୁଆରୀ ମାସ 26 ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗଦେବା ପାଇଁ ପୁରୀ ଜିଲ୍ଲା ଗୋପ ବ୍ଲକ ଗଣେଶପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୁବର୍ଣ୍ଣପୁରର ଜ୍ଞାନସ୍ୱରୂପ ସାହୁଙ୍କୁ ନିମନ୍ତ୍ରଣ ମିଳିଛି। ରାଷ୍ଟ୍ରପତି ଭବନରୁ ମିଳିଥିବା ଏହି ନିମନ୍ତ୍ରଣ ପାଇଁ ସେ ଖୁସି ବ୍ୟକ୍ତ କରିଛନ୍ତି। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,
ପ୍ରଥମେ ଯେତେବେଳେ ଆମ ଫୋନ୍ ଆସିଥିଲା ମୁଁ ତ ବିଶ୍ୱାସ ବି କରିପାରୁନଥିଲି। ଯେତେବେଳେ ପୋଷ୍ଟାଲ ଆଉ ଡିଡି ନ୍ୟୁଜ୍ରୁ ଆମକୁ କନଫର୍ମେସନ୍ ମିଳିଲା, ତାପରେ ଆମେ ବିଶ୍ୱାସ କଲୁ ଯେ ହଁ ଏମିତି କିଛି ଗୋଟେ ଘଟିଛି। ଆମେ ତ ବିଶ୍ୱାସ ବି ଏକ୍ସପେକ୍ଟେସନ୍ ନଥିଲା, ଏଇଟା ଏକ୍ସପେକ୍ଟେସନ୍ ବାହାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ଆମେ ଆଜି ପାଇ ବହୁତ ଖୁସି ହେଇଛୁ। ରାଷ୍ଟ୍ରପତି ଆମକୁ ଡକେଇଛନ୍ତି, ଆମେ ଏହାକୁ ନେଇ ବହୁତ ଖୁସି ଅଛୁ ଆଉ ମହାମହିମ ରାଷ୍ଟ୍ରପତିଙ୍କୁ ଆମେ ହୃଦୟରୁ ଧନ୍ୟବାଦ ଜଣାଉଛୁ ମଧ୍ୟ।
ହୀରାକୁଦ ନଦୀବନ୍ଧର ସ୍ଥାପନାକୁ 68 ବର୍ଷ ପୂରଣ ହୋଇଛି। ଏହି ବନ୍ଧର 69ତମ ସ୍ଥାପନା ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, 1957 ମସିହାରେ ସମର୍ପିତ ହୀରାକୁଦ ନଦୀବନ୍ଧ ଓଡ଼ିଶାର ଅନନ୍ୟ ଉତ୍କର୍ଷତାର ସ୍ଥାପତ୍ୟ। ରାଜ୍ୟର ସାମଗ୍ରିକ ଅଭିବୃଦ୍ଧି, ସମୃଦ୍ଧି, ସ୍ଥାୟିତ୍ୱ ଓ ବିକାଶର ପ୍ରତୀକ ଭାବରେ ହୀରାକୁଦ ନଦୀବନ୍ଧ ବନ୍ୟା ନିୟନ୍ତ୍ରଣ, କୃଷି, ଜଳସେଚନ, ଖାଦ୍ୟ ସୁରକ୍ଷା ଏବଂ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସୂଚନାଯୋଗ୍ୟ, ଏମ୍ ବିଶ୍ୱେଶ୍ୱରାୟଙ୍କ ପ୍ରସ୍ତାବକ୍ରମେ 1946 ମସିହା ମାର୍ଚ୍ଚ 15 ତାରିଖରେ ହୀରାକୁଦ ନଦୀବନ୍ଧର ଶିଳାନ୍ୟାସ କରାଯାଇଥିଲା। ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ 1957 ମସିହା ଜାନୁଆରୀ 13 ତାରିଖରେ ଦେଶର ଏହି ଦୀର୍ଘତମ ଡ୍ୟାମ୍ର ଲୋକାର୍ପଣ କରିଥିଲେ। 25.8 କିଲୋମିଟର ଦୀର୍ଘ ଓ 200 ଫୁଟ ଉଚ୍ଚ ହୀରାକୁଦ ଡ୍ୟାମ୍ରେ 64ଟି ସ୍ଲୁଇସ୍ ଗେଟ୍ ଓ 34ଟି କ୍ରେଷ୍ଟ ଗେଟ୍ ରହିଛି। ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବ୍ୟାସକବି ଫକୀରମୋହନ ସେନାପତି ଆଧୁନିକ ଓଡ଼ିଆ ଭାଷା ସାହିତ୍ୟର ଜନକ ଥିଲେ। 1843 ମସିହା ଜାନୁଆରୀ 13 ତାରିଖରେ ଜନ୍ମଗ୍ରହଣ କରିଥିବା ଫକୀରମୋହନ ସେନାପତି ଏକାଧାରରେ ଗାଳ୍ପିକ, ଲେଖକ, କବି ଓ ସମାଜ ସଂସ୍କାରକ ଥିଲେ। ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବେ ପରିଚିତ ସ୍ୱର୍ଗତ ଫକୀରମୋହନ ସେନାପତିଙ୍କ ରଚିତ ରେବତୀ, ଡାକମୁନିସି, ଧୂଳିଆ ବାବା, ପେଟେଣ୍ଟ ମେଡିସିନ୍ ଭଳି କ୍ଷୁଦ୍ର ଗଳ୍ପ ଏବଂ 6 ମାଣ 8 ଗୁଣ୍ଠ ଉପନ୍ୟାସ ଓଡ଼ିଆ ସାହିତ୍ୟର ଅନନ୍ୟ କୃତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଶ୍ୱ ପ୍ରସିଦ୍ଧ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ଆଜି ଉଦ୍‌ଯାପିତ ହେବ। ସୂଚନା ଅନୁଯାୟୀ ଆଜି କୃଷ୍ଣ ବଳରାମଙ୍କ ମଥୁରା ଭ୍ରମଣ, କୁବଳୟା ଓ ଅଷ୍ଟମଲ୍ଲବଦ୍ଧ, ଶିବଧନୁଭଙ୍ଗ, କଂସବଦ୍ଧ ଓ ଉଗ୍ରସେନଙ୍କ ରାଜ୍ୟାଭିଷେକ ଅଭିନୀତ ହେବ। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ରାଜ ଅତିଥି ଭାବେ ଯୋଗଦେଇ ଧନୁଯାତ୍ରା ଆମ ମାଟିର ମହକ ଓ ଇତିହାସର ମୁଖଶାଳା ବୋଲି କହିଥିଲେ। ଅନ୍ୟପକ୍ଷରେ ଆଗାମୀ ଏକ ବର୍ଷ ମଧ୍ୟରେ 12,80,00,000 ଟଙ୍କା ବ୍ୟୟରେ ଧନୁଯାତ୍ରାର ସ୍ଥାୟୀ ରାଜମହଲ ନିର୍ମାଣ ପାଇଁ ଡିପିଆର୍ ପ୍ରସ୍ତୁତ ହୋଇଥିବା ସେ କହିଥିଲେ। ଆସନ୍ତୁ ଶୁଣିବା ଆମ ବରଗଡ଼ ସମ୍ବାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳଙ୍କ ରିପୋର୍ଟ।
ଧନୁଯାତ୍ରାର ଅନ୍ତିମ ଦୃଶ୍ୟ ଦେଖିବା ପାଇଁ ଲକ୍ଷାଧିକ ସଂଖ୍ୟାରେ ଦର୍ଶକଙ୍କ ସମାଗମ ହେବାର ଅନୁମାନ କରାଯାଉଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ବ୍ୟବସ୍ଥା ହୋଇଛି। ବରଗଡ଼ର ନିଶାମଣି ହାଇସ୍କୁଲ ପଡ଼ିଆ କଂସ ଦରବାର ନିକଟରେ କଂସଙ୍କ ଏକ ବିରାଟ ପ୍ରତିକୃତି ତିଆରି ହୋଇଛି। କଂସବଧ ପରେ ଏଥିରେ ଅଗ୍ନି ସଂଯୋଗ ସହ ଆତସବାଜୀ ପ୍ରଦର୍ଶନୀ କରାଯିବ। ଆଜି ରାତି 10:00 ସୁଦ୍ଧା କଂସବଧ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାପଡ଼ିଛି। କୃଷ୍ଣ ବଳରାମଙ୍କ ମଥୁରା ନଗରୀ ପରିକ୍ରମା, ହାଟପଦାରେ ଧନୁଭଙ୍ଗ, କୁବଳୟା ହାତୀ ବଧ, ଚାଣୁର ମୁଷ୍ଟିକ ଅଷ୍ଟମଲ୍ଲ ବଧ ଏବଂ ଶେଷରେ କଂସବଧ ଓ ଉଗ୍ରସେନଙ୍କ ରାଜ୍ୟାଭିଷେକ ଦୃଶ୍ୟ ସହ 77ତମ ବରଗଡ଼ ଧନୁଯାତ୍ରା ଉଦ୍‌ଯାପିତ ହେବ। ମଥୁରା ନଗରୀ ବରଗଡ଼ରୁ ଆକାଶବାଣୀ ସମାଚାର ପାଇଁ ଉମେଶ ଚନ୍ଦ୍ର ବିଶ୍ୱାଳ।
ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ସମେତ ପଶ୍ଚିମାଞ୍ଚଳର ବିଭିନ୍ନ ସ୍ଥାନରେ ହେଉଥିବା ଧନୁଯାତ୍ରାକୁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ଆଗାମୀ ଦିନରେ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରାଯିବ। ବଲାଙ୍ଗୀର ନିକଟସ୍ଥ ଭାଲେରେର 105ତମ ଧନୁଯାତ୍ରାରେ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହା କହିଛନ୍ତି। ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ, ବିଧାୟକ ସନାତନ ବିଜୁଳି ପ୍ରମୁଖ ଯୋଗଦେଇଥିଲେ। ରାଜା ବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସ୍କୃତିଚାରଣ କରି କହିଛନ୍ତି, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ଥିଲେ ରାଜା ବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ। ଏହି ଅବସରରେ ଆଜି ସକାଳେ ଭୁବନେଶ୍ୱରସ୍ଥିତ ଏଜି ଛକରେ ଥିବା ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତିମାନେ ମାଲ୍ୟାର୍ପଣ କରିଥିଲେ। ଆଜି ଅପରାହ୍ନରେ ଭୁବନେଶ୍ୱର ଜୟଦେବ ଭବନରେ ପୂଜ୍ୟପୂଜା ସାହିତ୍ୟ ସଂସଦ ପକ୍ଷରୁ ସ୍ୱର୍ଗତ ଦେଓଙ୍କ ଜୀବନୀ ଓ ଅବଦାନ ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ସେହିପରି ସନ୍ଧ୍ୟାରେ ଜୟଦେବ ଭବନଠାରେ ଏକ ସାଧାରଣ ସଭାରେ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏଥିରେ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସମ୍ମାନନୀୟ ଅତିଥି ଭାବରେ ଯୋଗଦେବେ ବୋଲି ଜଣାପଡ଼ିଛି। ଭଦ୍ରକ ଜିଲ୍ଲାରେ ଖାଦ୍ୟ ସୁରକ୍ଷା ଯୋଜନାରେ ସ୍ୱଚ୍ଛତା ଆଣିବା ନିମନ୍ତେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଇ-କେୱାଇସି ଉପରେ ଗୁରୁତ୍ୱ ଦିଆଯାଉଛି। ଜିଲ୍ଲାର 4 ପୌରାଞ୍ଚଳ ଏବଂ 7 ବ୍ଲକରେ ଥିବା ହିତାଧିକାରୀମାନଙ୍କ ଇ-କେୱାଇସି ଶୀଘ୍ର ଶେଷ କରିବାକୁ କୁହାଯାଇଛି। ଅନ୍ୟପକ୍ଷରେ କେତେକ କ୍ଷେତ୍ରରେ ଶ୍ରମିକ ଓ ବୃଦ୍ଧବୃଦ୍ଧାଙ୍କ ଆଖି ଓ ଟିପଚିହ୍ନ ସ୍କାନିଂରେ ତ୍ରୁଟି ରହୁଥିବାରୁ ଅନ୍ୟ ବିକଳ୍ପ ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ଶିମିଳିପାଳ ଅଭୟାରଣ୍ୟର ଚହଲାଠାରେ କୁମୁକି ହାତୀ ମହେନ୍ଦ୍ରର ଗତରାତିରେ ମୃତ୍ୟୁ ହୋଇଛି। ଶିମିଳିପାଳ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଗତ କିଛିଦିନ ହେବ ମହେନ୍ଦ୍ର ଅସୁସ୍ଥ ଥିଲା ଓ ତା'ର ଚିକିତ୍ସା କରାଯାଉଥିଲା। ଦୀର୍ଘଦିନ ଧରି ଶିମିଳିପାଳରେ କାଠ ମାଫିଆ ଓ ଶିକାରୀମାନଙ୍କୁ ଧରିବାରେ ପୋଷା ହାତୀ ମହେନ୍ଦ୍ର ବନ ବିଭାଗକୁ ସହାୟତା କରୁଥିଲା। 2 ପୂର୍ବେ ତାକୁ ଅନୁଗୁଳ ସାତକୋଶିଆ ଅଭୟାରଣ୍ୟକୁ ନିଆଯାଇଥିଲା। କିଛି ମାସ ପୂର୍ବରୁ ଶିମିଳିପାଳକୁ ଫେରିବା ପରେ ଦେହ ଅସୁସ୍ଥ ହେବାରୁ ମହେନ୍ଦ୍ରର ଚିକିତ୍ସା ଜାରି ରହିଥିଲା। ମହେନ୍ଦ୍ରର ଆନୁମାନିକ ବୟସ 65 ଅଧିକ ହେବ। ମହେନ୍ଦ୍ର ମୃତ୍ୟୁକୁ ନେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଦୁଃଖ ପ୍ରକାଶ କରିଛନ୍ତି। ହକି ଇଣ୍ଡିଆ ଲିଗ୍ରେ ଆଜି ମହିଳା ବର୍ଗରେ ରାଞ୍ଚିର ଜୟପାଲ ସିଂ ଷ୍ଟାଡିୟମରେ ସାର୍ଚିରାର ବେଙ୍ଗଲ ଟାଇଗର୍ସ ଓ ସୁରମା ହକି କ୍ଲବ ମଧ୍ୟରେ 6:00 ମ୍ୟାଚ୍ ଆରମ୍ଭ ହେବ। ସେହିପରି ପୁରୁଷ ବର୍ଗରେ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ 8:15 ତାମିଲନାଡୁ ଡ୍ରାଗନ୍ସ ଓ ଦିଲ୍ଲୀ ଏସ୍ଜି ପାଇପର୍ସ ମଧ୍ୟରେ ମୁକାବିଲା ହେବ। ଗତକାଲି ମହିଳା ବର୍ଗରେ ଓଡ଼ିଶା ୱାରିୟର୍ସ 4-0 ଗୋଲ୍ରେ ଦିଲ୍ଲୀ ପାଇପର୍ସକୁ ପରାସ୍ତ କରିଥିବା ବେଳେ ପୁରୁଷ ବର୍ଗରେ ହାଇଦ୍ରାବାଦ ତୁଫାନ୍ସ 5-1 ଗୋଲ୍ରେ କଳିଙ୍ଗ ଲାନ୍ସର୍ସକୁ ପରାସ୍ତ କରିଥିଲା। ମହିଳା ବର୍ଗରେ ଓଡ଼ିଶା ୱାରିୟର୍ସ 3 ସହ ତାଲିକାର ଶୀର୍ଷରେ ରହିଥିବା ବେଳେ ପୁରୁଷ ବର୍ଗରେ 12 ସହ ତାମିଲନାଡୁ ଡ୍ରାଗନ୍ସ ଶୀର୍ଷରେ ରହିଛି। ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଜି ସ୍ୱାକ୍ଷରିତ ହେଲା ବୁଝାମଣାପତ୍ର। ଚଳିତ ଖରିଫ ଋତୁରେ ରାଜ୍ୟରେ ଏପର୍ଯ୍ୟନ୍ତ 26,28,228 ମେଟ୍ରିକ୍ ଟନ୍ ଧାନ କ୍ରୟ ସୂଚନା। ବିଶ୍ୱପ୍ରସିଦ୍ଧ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ଆଜି ହେବ ଉଦ୍‌ଯାପିତ। ଏବଂ ହକି ଇଣ୍ଡିଆ ଲିଗ୍ରେ ମହିଳା ବର୍ଗରେ ଆଜି ବେଙ୍ଗଲ ଟାଇଗର୍ସ ଏବଂ ସୁରମା ହକି କ୍ଲବ ମଧ୍ୟରେ ହେବ ମୁକାବିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।